ଜଳକୁ ନଷ୍ଟ କରିବେ ନାହିଁ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜଳକୁ ସଂରକ୍ଷିତ ରଖିବା। ଦୀର୍ଘ ଆମେ ଏଠି 50 ବର୍ଷ ରହି ଆସିଲୁଣି। ମୁଁ ହେଉଛି ତାଙ୍କର ଗୋଦାମ ସେରେ ଏସ୍ଟିଓ କମିଟି ସଭ୍ୟ। ଆମେ ପ୍ରାୟ ଆମେ ଆଗରୁ କୂଅରୁ ପାଣି ଖାଉଥିଲୁ, କିନ୍ତୁ ଆଉ ପାଣିର ସୁବିଧା କୌଣସି ଜାଗାରେ ନଥିଲା। କୂଅ ଥିଲା, କୂଅରୁ ଆମେ ପାଣି ଖାଉଥିଲୁ। ତାପରେ ଗଭର୍ଣ୍ଣମେଣ୍ଟ ଥ୍ରୁରୁ ପାଣିର କଲେକ୍ସନ ହୋଇଥିଲା, ସମସ୍ତଙ୍କ ଘରେ ପାଣିର ସୁବିଧା ଦିଆଗଲା। କିନ୍ତୁ ଗୋଟିଏ ଷ୍ଟଡି ହେଲା, ଷ୍ଟଡି ହେଲା ପରେ ଆମେ 15 ଜାଣିଲୁ ଯେ ଉପର ମୁଣ୍ଡରୁ 15 ଘରର ପାଣିର ସୁବିଧା ହେଉନାହିଁ, ଯେହେତୁ ସେମାନେ ଉପର ମୁଣ୍ଡରେ ରହୁଛନ୍ତି, ତାଙ୍କର ପାଣି ସେପଟେ ସୁବିଧା ନାହିଁ। ଆମେ ଯେହେତୁ ସେ ତାଙ୍କ ଘରେ ବୃଦ୍ଧ ଲୋକ ଓ ଭିନ୍ନକ୍ଷମ, ତାପରେ କିଶୋରୀ ମଧ୍ୟ, ସେମାନେ ପାଠପଢ଼ା ପିଲା ମଧ୍ୟ, ସେମାନେ ବହୁତ ଅସୁବିଧା ସମ୍ମୁଖୀନ ହେଉଥିଲେ। ଋତୁସ୍ରାବ ବେଳେ ସେମାନେ ଶୌଚ ହେବା ପାଇଁ ମଧ୍ୟ ବହୁତ ଅସୁବିଧା ହେଉଥିଲେ, ଘରର ପରିଷ୍କାର ପରିଚ୍ଛନ୍ନ ବେଳେ କାମ କରିବା ପାଇଁ ବି ବହୁତ ଅସୁବିଧା ହେଉଥିଲେ। ତାପରେ ଆମେ ଗୋଟେ ମାସିକ ବୈଠକ ହୋଇଥିଲା, ସେଇ ବୈଠକରେ ଆମେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲୁ ଓ ୱାର୍କ ଅଫିସକୁ ମଧ୍ୟ ଜଣାଇଥିଲୁ, ଲିଖିତ ଆକାରରେ ଜଣାଇଥିଲୁ। ତାପରେ ସେଠୁ ସିଏ 24 ଘଣ୍ଟିଆ ପାଣିର ମଧ୍ୟ ସୁବିଧା କରାଇଲେ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଆମର କୂଅଟାକୁ ପରିଷ୍କାର ପରିଚ୍ଛନ୍ନତା ରଖିଥିଲୁ, ବିଚିମିଚି ପକାଇ ପରିଷ୍କାର ପରିଚ୍ଛନ୍ନ ରଖିଥିଲୁ। ତାପରେ ଯେତେବେଳେ ବନ୍ୟା ବାତ୍ୟା ହେବ, ସେତେବେଳେ ପାଣିର ସୁବିଧା ଆମେ କୂଅରୁ ମଧ୍ୟ ପାଇପାରୁ। ଯେତେବେଳେ ପ୍ରାକୃତିକ ବନ୍ୟା ବାତ୍ୟା ହୁଏ, ସେତେବେଳେ ଆମେ କୂଅଟି ପରିଷ୍କାର ପରିଚ୍ଛନ୍ନ ରଖିଛୁ, ଯେହେତୁ ଆମର ପାଣିଟା ବନ୍ଦ ହୋଇଯାଏ, ଲାଇନ୍ ପାଣିଟା ବନ୍ଦ ହୋଇଯାଏ, ଆମେ କୂଅରୁ ପାଣିଟାକୁ ବ୍ୟବହାର କରୁ।